ନମସ୍କାର, ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ସର୍ବସମ୍ମତିକ୍ରମେ ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ। ଆସନ୍ତା ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶ୍ରୀ ମୋଦି। ମୁଦ୍ରାନୀତି ସମୀକ୍ଷା ପରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲେ। ପର୍ଯ୍ୟଟକଙ୍କ ପାଇଁ ଆସନ୍ତା 12 ତାରିଖରୁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ 4 ଜଣଙ୍କ ମୃତ୍ୟୁ ଅଭିଯୋଗ ଏବଂ ରାଜ୍ୟର କେତେକ ସ୍ଥାନରେ ଆଉ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ରର ଅନୁମାନ। ଘଡ଼ଘଡ଼ି ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ସତର୍କ ସୂଚନା। ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ଏନ୍ଡିଏ ସଂସଦୀୟ ଦଳ ନେତା ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି। ସଂସଦର କେନ୍ଦ୍ରୀୟ ହଲ୍ରେ ଆଜି ଏନ୍ଡିଏ ବୈଠକରେ ନରେନ୍ଦ୍ର ମୋଦିଙ୍କୁ ନବନିର୍ବାଚିତ ସାଂସଦମାନେ ନେତା ରୂପେ ବାଛିଛନ୍ତି। ବୈଠକରେ ମୋଦିଙ୍କୁ ଏନ୍ଡିଏର ନେତା ଭାବେ ରାଜନାଥ ସିଂ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ନୀତିନ ଗଡ଼କରୀ ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ, ଜନତା ଦଳ ୟୁନାଇଟେଡ୍ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଏନ୍ଡିଏର ସମସ୍ତ ସହଯୋଗୀ ଦଳ ମଧ୍ୟ ସମର୍ଥନ କରିଥିଲେ। ଏନ୍ଡିଏର ନେତା ନିର୍ବାଚିତ ହେବା ପରେ ଶ୍ରୀ ମୋଦି ବୈଠକକୁ ସମ୍ବୋଧିତ କରି କହିଛନ୍ତି, ଏନ୍ଡିଏ ହେଉଛି ଭାରତ ଆତ୍ମାର ପ୍ରତିବିମ୍ବ। ଦେଶ ଗରିବ କଲ୍ୟାଣଙ୍କ ପାଇଁ ଏନ୍ଡିଏ ବିଗତ 10 ବର୍ଷ ଧରି କାମ କରିଆସୁଛି। ଆଗାମୀ ଦିନରେ ଏନ୍ଡିଏ ସରକାର ଦେଶର ବିକାଶ ଲାଗି ଆହୁରି ଅନେକ ପଦକ୍ଷେପ ନେବ। ଦେଶର ବିକାଶ ଗତିରେ ଲୋକମାନଙ୍କୁ ସାମିଲ ହେବା ପାଇଁ ଶ୍ରୀ ମୋଦି ଆହ୍ୱାନ ଜଣାଇଛନ୍ତି। ବିରୋଧୀ ଦଳଗୁଡ଼ିକ ସହିତ ମିଶି ରାଷ୍ଟ୍ରହିତ ପାଇଁ କାର୍ଯ୍ୟ କରିବେ ବୋଲି ଶ୍ରୀ ମୋଦି କହିଛନ୍ତି। ଓଡ଼ିଶା ପ୍ରସଙ୍ଗରେ ଶ୍ରୀ ମୋଦି ତାଙ୍କ ଉଦ୍ବୋଧନରେ କହିଛନ୍ତି, ଓଡ଼ିଶା ଦେଶର ବିକାଶ ଇଞ୍ଜିନ୍ ପାଲଟିବ। ଶ୍ରୀ ମୋଦି କହିଛନ୍ତି, ଆସନ୍ତା 25 ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ଓଡ଼ିଶାର ଫଳାଫଳ ବିକଶିତ ଭାରତର ସ୍ୱପ୍ନକୁ ନୂଆ ଗତି ଦେବ ବୋଲି ଶ୍ରୀ ମୋଦି କହିଛନ୍ତି। ଧରିତ୍ରୀ ମା'ର ସେବା କରିବା ପାଇଁ ଗଛ ଲଗାଇବାକୁ ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
जो क्रांति रूप परिणाम आया है, मैं इसे एक रिवॉल्यूशन देख रहा हूं और मैं इसके साथ कह सकता हूं कि विकसित भारत का हमारा जो सपना है, आने वाले 25 साल महाप्रभु जगन्नाथ जी की कृपा से उड़ीसा देश की विकास यात्रा के ग्रोथ इंजन में की एक होगा। लेकिन इस लड़ाई में हम साथ रहे।
ସୂଚନା ଅନୁସାରେ ଶ୍ରୀ ମୋଦି ଆସନ୍ତା ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନରେ ସନ୍ଧ୍ୟା 6ଟାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସଂସଦୀୟ ଦଳ ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ଆଜି ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ପରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି। ରେପୋ ରେଟ୍ ପୂର୍ବଭଳି 6.5% ରଖାଯାଇଛି। କ୍ରମାଗତ ଭାବେ ଅଷ୍ଟମ ଥର ଲାଗି ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହାଛଡ଼ା ସ୍ଥାୟୀ ଜମା ସୁବିଧା ଦର 6.25% ଏବଂ ଋଣ ସୁବିଧା ଦର ତଥା ବ୍ୟାଙ୍କ ଦର 10.75% ରଖାଯାଇଛି। ମୁଦ୍ରାନୀତି ସମୀକ୍ଷା କରୁଥିବା କମିଟି ଚଳିତଥର 2 ଜଣ ବଦଳରେ 4 ଜଣଙ୍କ ମତରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। କମିଟି ପକ୍ଷରୁ ଆର୍ଥିକ ବିକାଶକୁ ଗତିଶୀଳ କରିବା ଏବଂ ମୁଦ୍ରାସ୍କୀତିକୁ ସୀମିତ ରଖିବା ଉପରେ ଜୋର୍ ଦେଇଛି। ରାଜ୍ୟପାଳ ରଘୁବର ଦାସ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ପୁରୀ ଜିଲ୍ଲାପାଳ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ। ଏହାପରେ ରାଜ୍ୟପାଳ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଦେଶ ଓ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି। ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ରାଜ୍ୟରେ ଜନକଲ୍ୟାଣକାରୀ ଯୋଜନା ଜାରି ରହିଛି। ନୂଆ ସରକାରଙ୍କ ଯୋଜନା ଲାଗୁ ନ ହେବା ପର୍ଯ୍ୟନ୍ତ ଏହିସବୁ ଯୋଜନା ଚାଲୁ ରହିବ। ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ଏହାସହ ଗରିବ, ଶୋଷିତ ଓ ବଞ୍ଚିତଙ୍କ ଜୀବନସ୍ତର ଉଚ୍ଚକୁ ଉଠିବା ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟପାଳ ପରାମର୍ଶ ଦେଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ଏନ୍ଡିଏର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ନେତା ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ପରବର୍ତ୍ତୀ ସରକାର ଗଠନ କରିବା ପାଇଁ ଅନୁରୋଧ କରିଛନ୍ତି। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ ଓମ୍ବାଡ଼ସିର ଓଭରସାଇଟ୍ ଅଥରିଟି ଜଷ୍ଟିସ୍ ଅନଙ୍ଗ କୁମାର ପଟ୍ଟନାୟକ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଓମ୍ବାଡ଼ସି ଏବଂ ଡିଏମ୍ଏଫ୍ ଆର୍ଥିକ ସହାୟତାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି। ଜଷ୍ଟିସ୍ ପଟ୍ଟନାୟକ ସୁନ୍ଦରଗଡ଼ ସଦର ବ୍ଲକରେ ବିଭିନ୍ନ ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ବୁଲି ଦେଖିଛନ୍ତି। ଏହାସହ ସହଜ ବାହାଲ ସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ରକୁ ମଧ୍ୟ ପରିଦର୍ଶନ କରିଛନ୍ତି। ଏହାପରେ ଜଷ୍ଟିସ୍ ପଟ୍ଟନାୟକ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଚାରିଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଖଡ଼ିଆଳ କିରିକିଟା ଗାଁରେ ବଜ୍ରପାତରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କୁ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି। ସେହିପରି କରଞ୍ଜିଆର କୋଇଲିପାଳ ଗାଁରେ ବଜ୍ରପାତରେ ଗୋଟିଏ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ଖଣ୍ଡପଡ଼ା ଗୌଡ଼ପାଟଣା ଗାଁରେ ଜଣେ ମହିଳା ଏବଂ କାମାକ୍ଷାନଗର ବାଘୁଆ ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନ୍ୟ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ପୁରୀ ଚନ୍ଦନଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରହିଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ ଆଜି ପୁରୀ ସର୍କିଟ୍ ହାଉସ୍ଠାରେ ପହଞ୍ଚ ଘଟଣା ଦିନ ନିୟୋଜିତ ଥିବା ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସାଧାରଣ ଲୋକଙ୍କଠାରୁ ଏ ସମ୍ବନ୍ଧିତ ଅଭିଯୋଗ ଗ୍ରହଣ କରିଛନ୍ତି। ଶ୍ରୀ ସାହୁ ପୂର୍ବରୁ ବୁଧବାର ଦିନ କେତେକ ଲୋକଙ୍କଠାରୁ ମତାମତ ନେଇଥିଲେ। ଏହି ଘଟଣାରେ ଆଜି ଜଣଙ୍କର ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 16କୁ ବୃଦ୍ଧି ପାଇଛି। ଶେଷ ପର୍ଯ୍ୟାୟ ନିର୍ବାଚନ ସମୟରେ ବିଶୃଙ୍ଖଳା ଅଭିଯୋଗ ନେଇ ଗିରଫ ହୋଇଥିବା ପ୍ରଶାନ୍ତ ଜଗଦେବଙ୍କୁ କୋର୍ଟ ତିନିଦିନ ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ଏଡିଜେଏମ୍ ପ୍ରଥମ ଶ୍ରେଣୀ ଅଦାଲତ ତାଙ୍କୁ ଆସନ୍ତା 9 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଯାଇଛି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର ବାବାଙ୍କର ଦେବ ନିମନ୍ତ୍ରଣ ଆଜି ରାତି 9 ସମୟରେ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଛି। ଦେବ ଦମ୍ପତିଙ୍କ ବାହାଘରରେ ସାମିଲ ହେବା ପାଇଁ ସହରର ପ୍ରମୁଖ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବାକୁ ନୃସିଂହ ଦେବତା ଯିବେ। ଆସନ୍ତାକାଲି ଲୋକନାଥ ବାବା, ଜାଗେଶ୍ୱର ବାବା, ଶୀତଳେଶ୍ୱର ବାବା, ଓଙ୍କାରେଶ୍ୱର ବାବା, ପାହାଡ଼େଶ୍ୱର ବାବାଙ୍କ ପତରପେଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଆସନ୍ତା 12 ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବନ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ସୂଚନା ଅନୁସାରେ ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଢେଙ୍କାନାଳ ଜିଲ୍ଲାରେ ଫାଇଲେରିଆ ରୋଗ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଅଗଷ୍ଟ 10 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାକୁ ସଫଳ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ତରଫରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଏ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଖଲ୍ଲିକୋଟ ଥାନା ଅନ୍ତର୍ଗତ ଶ୍ରୀକୃଷ୍ଣ ଶରଣପୁରରେ ଘଟିଥିବା ନିର୍ବାଚନୀ ହିଂସାର ଏସ୍ଆଇଟି ତଦନ୍ତ କରୁଛି। ଏହି ଘଟଣାରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଆଜି ପୁଲିସ୍ ଗିରଫ କରିବା ପରେ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା 19କୁ ବୃଦ୍ଧି ପାଇଛି ବୋଲି ଗଞ୍ଜାମ ଏସ୍ପିଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଆସନ୍ତା 29 ତାରିଖଠାରୁ ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ତୀରନ୍ଦାଜ ଚମ୍ପିୟନ୍ସିପ୍ ପାଇଁ ବୌଦ୍ଧ ଜିଲ୍ଲାରୁ 5 ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। 13 ବର୍ଷରୁ କମ୍ ବୟସ ବର୍ଗର ବାଳକ ବିଭାଗରେ ଅମ୍ଳାନ କଅଁର, ବାଳିକା ବିଭାଗରେ ସାନ୍ଧି ମେହେଟା ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା ଏବଂ 15 ବର୍ଷରୁ କମ୍ ବୟସ ବାଳକ ବିଭାଗରେ ଆଦିତ୍ୟ ଅଗ୍ରୱାଲ ଓ ଦୁର୍ଗାଦତ୍ତ ମେହେର ମନୋନୀତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା କିଛିଦିନ ପର୍ଯ୍ୟନ୍ତ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ମୋଦି ସର୍ବସମ୍ମତିକ୍ରମେ ଏନ୍ଡିଏ ସଂସଦୀୟ ଦଳର ନେତା ନିର୍ବାଚିତ। ଆସନ୍ତା ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଶ୍ରୀ ମୋଦି। ମୁଦ୍ରାନୀତି ସମୀକ୍ଷା ପରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲେ। ପର୍ଯ୍ୟଟକଙ୍କ ପାଇଁ ଆସନ୍ତା 12 ତାରିଖରୁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ। ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ 4 ଜଣଙ୍କ ମୃତ୍ୟୁ ଅଭିଯୋଗ ଏବଂ ରାଜ୍ୟର କେତେକ ସ୍ଥାନରେ ଆଉ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ରର ଅନୁମାନ। ଘଡ଼ଘଡ଼ି ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକି।